ଆପଣ ଆଡ଼ଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହୁଆ ହେ ସହ
ठिकाणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिसबुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori। वर्तमान चलंतु सुनिबा ईश्वरंक भक्तंक थारु ईश्वरंक जीवनदायक वाक्य।
ଈଶ୍ୱର ଯୋଜନା ପ୍ରସ୍ତୁତ କରିଥିଲେ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣ ଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱର ଯୋଜନା ପ୍ରସ୍ତୁତ କରିଥିଲେ। ବନ୍ଧୁ, ଆପଣ ବୋଧ ହୁଏ ଜାଣିଥିବେ ଯେ ପର୍ବତର ଶିଖରରେ ସିଓନ ପର୍ବତ ଶିଖରରେ ଈଶ୍ୱର ମୋଶାଙ୍କୁ ଦଶ ଆଜ୍ଞା ଦେଇଥିଲେ। କିନ୍ତୁ ଆପଣ ଏହା ମଧ୍ୟ ଜାଣିଥାନ୍ତି କି ସେହି ସମୟରେ ପ୍ରଭୁ ମୋଶାଙ୍କୁ ବିପ୍ରଣ୍ଟି ଦେଇଥିଲେ, ଯାହା ଏପର୍ଯ୍ୟନ୍ତ ନିର୍ମିତ ଏକ ରହସ୍ୟମୟ ସଂରଚନା ମଧ୍ୟରୁ ଗୋଟିଏ ପାଇଁ ଥିଲା। ଏହାକୁ ଧର୍ମଧାମ କୁହାଯାଏ, ଇଂରାଜୀରେ ସେଞ୍ଚୁରୀ କୁହାଯାଏ ବା ଟେମ୍ପଲ। ଏକ ଅନ୍ୟାନ୍ୟ ମନ୍ଦିର ଯାହା ତାଙ୍କ ଲୋକଙ୍କ ମଧ୍ୟରେ ଈଶ୍ୱର ବାସସ୍ଥାନକୁ ପ୍ରତିନିଧିତ୍ୱ କରେ। ଏହାର ସାମଗ୍ରୀ ଆକାର ଏବଂ ସେବାଗୁଡ଼ିକ ମୁକ୍ତ ହୋଇଥିବା ଦାସମାନଙ୍କ ଏହି ଦେଶକୁ ପରିତ୍ରାଣ ଯୋଜନାର ଏକ ତ୍ରିସ୍ତରୀୟ ପାନୋରମା ଦେଖାଇଥିଲେ। ଧର୍ମଧାମର ରହସ୍ୟକୁ ଯତ୍ନର ସହ ଦେଖିବା ଦ୍ୱାରା ଯୀଶୁ କିପରି ହଜିଯାଇଥିବା ଲୋକଙ୍କୁ ଉଦ୍ଧାର କରନ୍ତି ଏବଂ ମଣ୍ଡଳୀକୁ ଆଗେଇ ନିଅନ୍ତି, ସେ ବିଷୟରେ ତୁମର ବୁଝା ମଣାକୁ ଦୃଢ଼ କରିବା ଏବଂ ବୁଝାଇବା। ଧର୍ମଧାମ ମଧ୍ୟ ଅନେକ ଆଶ୍ଚର୍ଯ୍ୟଜନକ ଭବିଷ୍ୟତବାଣୀ ବୁଝାଇବା ପାଇଁ ଏକ ଚାବି। ଏଥିରେ ଆମେ ବିଶେଷ ଭାବରେ ଜାଣିବା। ବନ୍ଧୁ, ଈଶ୍ୱର ମୋଶାଙ୍କୁ କ'ଣ ନିର୍ମାଣ କରିବାକୁ କହିଥିଲେ? ଯାତ୍ରା ପୁସ୍ତକ 25:8 ଆମେ ଦେଖୁଛୁ, ଈଶ୍ୱର ମୋଶାଙ୍କୁ ଏହିପରି କହିଲେ ଯେ ସେମାନେ ମୋତେ ଏକ ପବିତ୍ର ସ୍ଥାନ କରନ୍ତୁ, ନିର୍ମାଣ କରନ୍ତୁ, ଯେପରି ମୁଁ ସେମାନଙ୍କ ମଧ୍ୟରେ ରହିବି, ଏହିପରି କହିଥିଲେ। ବନ୍ଧୁ, ପ୍ରଭୁ ମୋଶାଙ୍କୁ ଏକ ଧର୍ମଧାମ ନିର୍ମାଣ କରିବାକୁ କହିଥିଲେ ବା ଏକ ପବିତ୍ର ସ୍ଥାନ ନିର୍ମାଣ କରିବାକୁ କହିଥିଲେ। ଏକ ସ୍ୱତନ୍ତ୍ର କୋଠା ଯାହା ସ୍ୱର୍ଗ ପରମେଶ୍ୱରଙ୍କ ନିବାସ ଭାବରେ କାର୍ଯ୍ୟ କରାଯିବ। ଧର୍ମଧାମର ଏକ ସଂକ୍ଷିପ୍ତ ବର୍ଣ୍ଣନା। ମୂଳ ଧର୍ମଧାମ ଏକ ସୁସଜ୍ଜିତ ଯାହାକି ତମ୍ବୁ ପ୍ରକାରରେ ଗଠନ ଥିଲା। ତାର ଥିଲା 15 ଫୁଟରୁ 45 ଫୁଟ ବାଇ 18 ଫୁଟ ଲଞ୍ଚ, ହାତ ଉପରେ ଆଧାରିତ ଥିଲା, ଯେଉଁଠାରେ ଈଶ୍ୱରଙ୍କ ଉପସ୍ଥିତି ବାସ କରୁଥିଲା ଏବଂ ସ୍ୱତନ୍ତ୍ର ସେବା କାର୍ଯ୍ୟ କରାଯାଉଥିଲା। କାନ୍ଥଗୁଡ଼ିକ ରୂପା ସକେଟରେ ନିର୍ମିତ ଏବଂ ସୁନାରେ ଆଚ୍ଛାଦିତ ସରଳ କାଠ ବୋର୍ଡ଼ରେ ନିର୍ମିତ ହୋଇଥିଲା। ଯାତ୍ରା ପୁସ୍ତକ 16:26-29 ଛାତଟି 4 ଆବରଣରେ ତିଆରି ହୋଇଥିଲା। ଲାଇଲନ୍, ଛେଲି, କେଶ, ମେଷ ଚର୍ମ ଏବଂ ଖରାପ ଚର୍ମ ଏବଂ ଚର୍ମ ଯାତ୍ରା ପୁସ୍ତକ 26:1-7-14। ଏହାର 2 କୋଠରୀ ଥିଲା, ପବିତ୍ର ସ୍ଥାନ ଏବଂ ସବୁଠାରୁ ପବିତ୍ର ସ୍ଥାନ। ଏକ ମୋଟା ଭାରି ଆବରଣ ଯାହାକି ଆମେ ପରଦା କହୁ, କୋଠରୀଗୁଡ଼ିକୁ ଅଲଗା କରୁଥିଲା। ପ୍ରାଙ୍ଗଣ ଧର୍ମଧାମର ଚାରିପାଖରେ 75 ଫୁଟରୁ 150 ଫୁଟ ଥିଲା। ଯାତ୍ରା ପୁସ୍ତକ 27:18 ଆମେ ପଢ଼ୁଛୁ, 60 ପିତ୍ତଳର ସ୍ତମ୍ଭ ଦ୍ୱାରା ସମର୍ଥିତ ଶୁଗ୍ନ କପଡ଼ା ସହିତ ଏହାକୁ ବାଡ଼ା ଯାଇଥିଲା। ଯାତ୍ରା ପୁସ୍ତକ 27:9-16 ଆମେ ପାଉଛୁ। ତାହେଲେ ଈଶ୍ୱରଙ୍କ ତାଙ୍କ ଲୋକମାନଙ୍କୁ ଧର୍ମଧାମରୁ କ'ଣ ଶିଖିବେ ବୋଲି ଆଶା କରୁଥିଲେ? ଗୀତ ସଂଗୀତା 77:13 ଆମେ ଦେଖୁଅଛୁ, ଗୀତ ଲେଖକ ଏହିପରି କହନ୍ତି, ହେ ପରମେଶ୍ୱର, ତୁମର ପଥ ଧର୍ମଧାମରେ ଅଛି, କିଏ ଆମ ପରମେଶ୍ୱର ଅଟନ୍ତି, ଏହିପରି ଗୀତ ଲେଖକ ଲେଖନ୍ତି। ବନ୍ଧୁ, ଈଶ୍ୱରଙ୍କ ମାର୍ଗ ପରିତ୍ରାଣର ଯୋଜନା ପୃଥିବୀସ୍ତି ଧର୍ମଧାମରେ
ପ୍ରକାଶିତ ହୁଏ। ବାଇବଲ ଶିକ୍ଷା ଦିଏ ଯେ ଧର୍ମଧାମରେ ଥିବା ସମସ୍ତ ଜିନିଷ ବାସସ୍ଥାନ ଆସଭାବପତ୍ର ଏବଂ ସେବା ଯୀଶୁ ଆମକୁ ଉଦ୍ଧାର କରିବାରେ କରିଥିବା କିଛିର ପ୍ରତୀକ। ଏହାର ଅର୍ଥ ଆମେ ଧର୍ମଧାମ ସହିତ ସଂଯୁକ୍ତ ପ୍ରତୀକ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିବାରୁ ପବିତ୍ରତା ପରିତ୍ରାଣର ଯୋଜନାକୁ ଆମେ ସମ୍ପୂର୍ଣ୍ଣ ରୂପେ ବୁଝିପାରିବା। ତେଣୁ ଏହି ଅଧ୍ୟୟନ ଯାହା ଆମେ ପଢ଼ିବାକୁ ଯାଉଛୁ ଏଇଥିରେ ଆମମାନଙ୍କୁ ବୁଝାଇ ପାରିବ। ବନ୍ଧୁ, ମଶା କେଉଁ ଉତ୍ସରୁ ଧର୍ମଧାମ ପାଇଁ ବିପ୍ରିଣ୍ଟ ପାଇଲେ, କୋଠାଟି କ'ଣ ଥିଲା ବା ବ୍ଲୁ ପ୍ରିଣ୍ଟ ଯାହା ଆମେ କହୁଛୁ ବା ଯାହା ଆମେ ସାଧାରଣ କିପରି କରାଯିବ, କିପରି କୋଠା କରାଯିବ, ତାପରେ ମଶା କିପରି ପାଇଲା ସେଇ ବ୍ଲୁ ପ୍ରିଣ୍ଟ, ବର୍ତ୍ତମାନ ଏହା ହେଉଛି ମୁଖ୍ୟ ବିଷୟ। ଆମର ଏହି ଜଣେ ମହାଯାଜକ ଅଛନ୍ତି ଯିଏ ସ୍ୱର୍ଗରେ ମହିମା ସିଂହାସନର ଡାହାଣ ପଟେ ବସିଛନ୍ତି। ଧର୍ମଧାମର ମନ୍ତ୍ରୀ ଏବଂ ଧର୍ମଧାମର ସେବା କାର୍ଯ୍ୟ ଏବଂ ପ୍ରକୃତ ତମ୍ବୁ ଯାହା ପ୍ରଭୁ ମନୁଷ୍ୟ ନୁହନ୍ତି, ମାନେ ପ୍ରଭୁ ମନୁଷ୍ୟ ନୁହନ୍ତି, ସେଠାରେ ଯାଜକମାନେ ଅଛନ୍ତି ଯେଉଁମାନେ ସ୍ୱର୍ଗୀୟ ଜିନିଷଗୁଡ଼ିକର ନକଳ ଏବଂ ଛାୟା ପରିବେଷଣ କରନ୍ତି। ଯେହେତୁ ମଶା ତମ୍ବୁ ତିଆରି କରିବାକୁ ଯାଉଥିବା ସମୟରେ ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିଲା, କାରଣ ସେ କହିଥିଲେ, ଦେଖ ପର୍ବତରେ ଦେଖାଯାଇଥିବା ଆକାର ଅନୁଆଈ ତୁମେ ସମସ୍ତ ଜିନିଷ ତିଆରି କର। ଏହିପରି ଏଭ୍ରି 8:1-5 ଆମେ ପାଉଛୁ। ବନ୍ଧୁ, ଈଶ୍ୱର ନିଜେ ମଶାଙ୍କୁ ଧର୍ମଧାମର ନିର୍ମାଣ ନିର୍ଦ୍ଦେଶତା ଦେଇଥିଲେ। ଏହି କୋଠାଟି ସ୍ୱର୍ଗର ମୂଳ ଧର୍ମଧାମର ଏକ ନକଳ ଥିଲା। ତାହେଲେ ପ୍ରାଙ୍ଗଣରେ କେଉଁ ଆବାସପତ୍ର ଥିଲା ବୋଲି ଆମେ ଦେଖୁଛୁ? ଜ୍ୱଳନ୍ତ ନୈବେଦ୍ୟ ଯେଉଁଠାରେ ପଶୁମାନଙ୍କୁ ବଳି ଦିଆଯାଉଥିଲା, ଏହାର ପ୍ରବେଶ ଦ୍ୱାର ଅବସ୍ଥିତ ଥିଲା, ଯାହାକି ଯାତ୍ରା 27:1-8 ଆମେ ଦେଖୁଅଛୁ। ଏହି ଯଜ୍ଞ ଖ୍ରୀଷ୍ଟଙ୍କ କୃଷକୁ ପ୍ରତିବାତିତ କରେ, ପଶୁ ଯୀଶୁଙ୍କୁ ପ୍ରତିନିଧିତ୍ୱ କରେ ଅନ୍ତିମ ବଳିଦାନ ବିଷୟରେ ଯହନ 1:29। ଯଜ୍ଞଦେବୀ ଏବଂ ଧର୍ମଧାମର ପ୍ରବେଶ ଦ୍ୱାର ମଧ୍ୟରେ ଅବସ୍ଥିତ ଏହି ଲାବର୍ଟି ପିତଳରେ ନିର୍ମିତ ଏକ ବଡ଼ ପାତ୍ର ଧୋଇବା ପାତ୍ର ଥିଲା। ଏଠାରେ ପୁରୋହିତମାନେ ବଳି ଉତ୍ସର୍ଗ କରିବା କିମ୍ବା ଧର୍ମଧାମରେ ପ୍ରବେଶ କରିବା ପୂର୍ବରୁ ହାତ ଓ ପାଦ ଧୋଉଥିଲେ। ଯାତ୍ରା ପୁସ୍ତକ 30:17-21-38 ଆମେ ଏହିପରି ପାଉଅଛୁ। ଗୀତ ଲେଖକ 3:5 ସେ କହନ୍ତି, ଜଳପାପ ଏବଂ ନୂତନ ଜନ୍ମରୁ ଶୁଦ୍ଧତାକୁ ପ୍ରତିପାଦିତ କରେ ବୋଲି। ଏଥିଯୋଗୁଁ ସେମାନେ ବଳିଦାନ ଦେବା ପୂର୍ବେ ଆଉ ଧର୍ମଧାମ ଭିତରକୁ ଯିବା ପୂର୍ବେ ସେମାନେ ହାତ ଗୋଡ଼ ଧୋଉଥିଲେ ବୋଲି ଆମେ ଦେଖୁଅଛୁ। ପବିତ୍ର ସ୍ଥାନରେ କେଉଁ ଆସବାବପତ୍ର ଥିଲା, ଯାହା ଆମେ ଇଂରାଜୀରେ କହୁଛୁ ସୋ ବ୍ରେଡ୍ ବା ରୋଟିର ଟେବୁଲ ଥିଲା? ଯାତ୍ରା ପୁସ୍ତକ 25:23-30 ଆମେ ଯାଉଛୁ, ଜୀବନ୍ତ ରୁଟି ଯୀଶୁ ପବିତ୍ର ପାଦିତ କରେ, ଯାହା ଜହନ 5:51 ଆମେ ପାଉଛୁ। ସେଇ ମନ୍ଦିରରେ ଯିଏକି ଏଇ ଯେଉଁ ରୁଟି ଥିଲା, ଟେବୁଲ ରୁଟିର ଟେବୁଲ ଥିଲା, ଯାହା ଆମେ କହୁଛୁ ସୋ ବ୍ରେଡ୍ ଟେବୁଲ, ସେଇ ଯେଉଁ ଟେବୁଲରେ ସେଇ ରୁଟି ଥିଲା। ଆଉ ନୂତନ ନିୟମରେ ଆମେ ଦେଖୁଛୁ ଯୀଶୁ ସେଇ ରୁଟିକୁ ପ୍ରତିପାଦିତ କରେ ବୋଲି, ଯାହା ଆମେ ଜହନ 6:51 ପାଉଅଛୁ। ବନ୍ଧୁ, 7 ଶାଖା ଦୀପାବଳି ଯେଉଁଠି 7 ଦୀପ ଜଳୁଥିଲା, ମଧ୍ୟ ଜଗତର ଆଲୋକ ଯୀଶୁଙ୍କ ପ୍ରତିବାଦ କରେ, ଯେପରି ଜହନ 5:9-9 ଆମେ ପାଉଛୁ, ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି। ସେଇ ଜ୍ୟୋତିକୁ ଏଇ ଯେଉଁ 7 ଶାଖା ଦୀପାବଳି ଦର୍ଶାଉଥିଲା ବା ପ୍ରତିପାଦିତ କରୁଥିଲା। ତେଲ ଯାହା ବ୍ୟବହାର କରାଯାଉଥିଲା, ସେଇ ତେଲ ପବିତ୍ର ଆତ୍ମାକୁ ପ୍ରତିପାଦିତ କରୁଥିଲା, ଯାହା ଆମେ ଜିଖିରିୟ 4:1-6 ଆମେ ଯାଉଛୁ, ଆଉ ପ୍ରକାଶିତ ବାକ୍ୟ ତାର ପାଞ୍ଚ ପାଞ୍ଚରେ ଏହିପରି ଆମେ ପାଉଅଛୁ। ବନ୍ଧୁ, ସାଧୁ ଦେବୀ ଯା ଯାତ୍ରା ପୁସ୍ତକ ତିରିଶ ତାର ସାତ ଟୁ ଆଠ ଈଶ୍ୱରଙ୍କ ଲୋକମାନଙ୍କର ପ୍ରାର୍ଥନାକୁ ପ୍ରତିପାଦିତ କରେ। ଏଇ ଯେଉଁ ଧୂପ ଦେବୀ ଯେଉଁଠି ଧୂପ ଦିଆଯାଉଥିଲା ସେଇ ଧୂପକୁ ଦର୍ଶାଉଥିଲା ସାଧୁମାନଙ୍କ ପ୍ରାର୍ଥନା। ଯେବେ ସେମାନେ ପ୍ରାର୍ଥନା କରନ୍ତି ସେମାନଙ୍କ ପ୍ରାର୍ଥନା ପରମେଶ୍ୱରଙ୍କ ପାଖକୁ ଯାଉଥିଲା, ଏହିପରି ତାହା ଦର୍ଶାଉଥିଲା। ତାହେଲେ କେଉଁ ଆସବାବପତ୍ର ସବୁଠାରୁ ପବିତ୍ର ସ୍ଥାନରେ ଥିଲା? ଆମେ ଯଦି ଦେଖିବା ସିନ୍ଦୁକ ନିୟମ, ଏଇ ଯେଉଁ ସିନ୍ଦୁକ ନିୟମ ମହାପବିତ୍ର ସ୍ଥାନରେ ପାତ୍ରରେ କେବଳ ଖଣ୍ଡେ, ଯାହା ଯାତ୍ରା ପୁସ୍ତକ ତାର ପଚିଶ ଦଶରୁ ବାଇଶରେ ଆମେ ଦେଖୁଛୁ। ଏଇ ଯେଉଁ ସିନ୍ଦୁକ ନିୟମ ସିଟିମ୍ କାଠ ଦ୍ୱାରା ତିଆରି ହୋଇଥିଲା, ଏକ ଛାତି ତୁନାରେ ଆଚ୍ଛାଦନ କରାଯାଇଥିଲା, ଛାତି ଉପରେ ରଖାଯାଇଥାଏ, ଦୁଇ ସ୍ୱର୍ଗଦୂତ କଠିନ ସୁନାରେ ନିର୍ମିତ ହୋଇଥିଲା, ଆଉ ଏହି ଦୁଇ ଦୂତଙ୍କ ମଧ୍ୟରେ ଦୟାର ଆସନ ଥିଲା, ଯାହା ଆମେ ଯାତ୍ରା ପୁସ୍ତକ ପଚିଶ ତାର ସତରରୁ ବାଇଶ ଦେଖୁଅଛୁ। ଯେଉଁଠାରେ ଈଶ୍ୱରଙ୍କ ଉପସ୍ଥିତ ବାସ କରୁଥିଲା, ଏହା ସ୍ୱର୍ଗରେ ଈଶ୍ୱରଙ୍କ ସିଂହାସନକୁ ପ୍ରତି କଲ୍ କଲା, ଯାହା ମଧ୍ୟ ଦୁଇ ଦୂତଙ୍କ ମଧ୍ୟରେ ଅବସ୍ଥିତ ଥିଲା। ବନ୍ଧୁ, ଆମେ ଈଶ୍ୱରଙ୍କ ମୃତ୍ୟୁ, ଈଶ୍ୱରଙ୍କ ବଳିଦାନ ଯାହା ନୂତନ ନିୟମରେ ହୋଇଥିଲା, ସେହିସବୁ ପୁରାତନ ନିୟମରେ ପରମେଶ୍ୱର ଆପଣା ଦାସ ମହସାଙ୍କୁ ସେ ଯେଉଁ ନକଳ ସ୍ୱର୍ଗରେ ଯାହା ମନ୍ଦିର ଥିଲା, ସେଇ ମନ୍ଦିର ଯେପରି ସ୍ୱର୍ଗରେ ଅଛି ସେହିପରି ପୃଥିବୀରେ ସେ ନକଳ ମନ୍ଦିର କରିବା ପାଇଁ ମହସାଙ୍କୁ ଆଦେଶ ଦେଇଥିଲେ, ଆଉ ତାଙ୍କ ଆଦେଶ ଦ୍ୱାରା ମହସା ସେହିପରି କରିଥିଲେ। ଆଉ ଯେପରି ଆମେ ପ୍ରତ୍ୟେକ ସେ ଯେଉଁ ମନ୍ଦିରରେ ଯାହା ଯାହା ଜିନିଷ ଥାଏ ସେଇ ଜିନିଷ ବିଷୟରେ ଆମେ ଆଲୋଚନା କରିବୁ। ଆମେ କାଲିକୁ ଏହା ବିଷୟରେ ଅଧିକ ଜାଣିବା। ତାହେଲେ ଚାଲନ୍ତୁ ସେହି ସ୍ୱର୍ଗସ୍ଥ ପିତାଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।